ते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंध चतुर्दश अध्याय 16
भूतानि
पितृणात्मानमन्वहम् सुवृत्त्यागतवित्तेन ददेत पुरुषं पृथा देवानृसिन्नभूतानि पितृणात्मानमन्वहम् सुवृत्त्यागतवित्तेन ददेति पुरुषं पृथा नादमुनि आइडियल फैमिली लाइफ आदर्शग्रस्त जीवन सम्बन्धरे कहिबाकु जाइ पञ्चसूना पूर्व यज्ञ कथा श्लोकरे जा कहिथिला पाँच प्रकार यज्ञ करिबो गृहस्थ सीता कथा कहुछन्ति प्रतिदिन गृहस्थ हृदयरे थिबा परमात्माको जे पूजा करिबो ताहा এই রূপে পাঁচ প্রকারে করিব বলে কুহাচ্ছে ওয়র্শিপ দি ডেমিগডস দেবযজ্ঞ সেন্টলি পারসন সাধু সন্ত মানকর পূজা আরাধনা যজ্ঞ রুজি যজ্ঞ অর্ডিনারি হ্যুম্যান বিংস নৃযজ্ঞ মানব সেবা অ্যান্ড লিভিং এন্টিটিজ ভূত যজ্ঞ জীব মানকর ওয়ান্স ফর ফাদার্স ওয়ান্স সেলফ পিতৃপুরুষ ও নিজ আত্মা এই পাঁচ প্রকার আরাধনা বা যজ্ঞ করি ইন দিস ওয়ে ওয়ান ইজ এবল টু ওয়ার্শিপ দি সুপ্রিম বিইং ইন দি কোর অফ এভরি ওয়ান্স হার্ট এপরি ভাবরে গৃহস্থ নিজ হৃদয়ের থিবা বা প্রত্যেকঙ্କ হৃদয়ের থিবা যে পরমাত্মা বা ভগবান অছନ୍ତି ସେମାନଙ୍କୁ ଆରାଧନା କରିବା ପାଇଁ ସମର୍ଥ ହେବ ହେଲା ଈଶ୍ୱର ଅର୍ଥ ପରବର୍ତ୍ତୀ ଶ୍ଳୋକ
জরিয়াত্মনোধিকারাদ্যাসুর্যজ্ঞসম্পদো
বৈতানিকেন বিধিনা অগ্নিহোত্রাদিনা যজেত জরিয়াত্মনোধিকারাদ্যাসুর্যজ্ঞসম্পদঃ বৈতানিকেন বিধিনা অগ্নিহোত্রাদিনা যজেত নারদমুনি কহুচন্তি যেতবেলে গৃহস্থ কোনসি ব্যক্তি ধন আর জ্ঞান এথিরে বড় ধনাঢ্য হয়ে যাব সপরিপূর্ণ হয়ে যাব যা কি তার পূর্ণ অধিকারে আসিব তার সাহায্যে সে যজ্ঞানুষ্ঠান করিব বা যজ্ঞ পুরুষ ভগবানঙ্কর প্রীতি বিধান করিব সেপাই সে অগ্নিহোত্র আদি শাস্ত্রের যা বিধি অছি তদ অনুযায়ী যজ্ঞ করিব এইপরি ভাবরে সে ভগবানকর আরাধনা করিব বা শ্লোকর অর্থ যদি আত্মন অধিকারাদ্যা সর্বাস্যুর যজ্ঞ সম্পদ বৈতানিকেন বিধিনা অগ্নিহোত্রাদিনা যজেত নারদমুনি জন প্রামাণিক সাধু মহাজন হিসাবরে মঙ্গলাকাঙ্ক্ষী বন্ধু হিসাবরে এ উপদেশ গৃহস্থ মানক পাই দৌছেন সে প্রত্যেক গৃহস্থর কর্তব্য এ শ্লোকরে সে পূর্বর কেতে কথা কহিলেনি বহু কথা কহিলেনি আউ পরে অনেক কথা কহিবে বিশেষ করে এ শ্লোকরে কহুচন্তি যদি কোনসি ব্যক্তি কিছু ধন জ্ঞান অর্জন করথায় ধন অর্জন করছে কিন্তু জ্ঞান অর্জন করেছে তাহলে সে ধন ও জ্ঞানকে সে ভগবানকর প্রত্যর্থে সন্তোষ বিধানার্থে বিনিয়োগ করিব অন্য কথারে তাহা যজ্ঞ কর্মরে লগাইব যজ্ঞ পুরুষ ভগবান কৃষ্ণ বা বিষ্ণু তাঙ্কর প্রত্যর্থে বিনিয়োগ করিব ধন আর জ্ঞান ইতার শাস্ত্রবিধি অনুযায়ী অগ্নিহোত্র আদি যজ্ঞ সে করিব এইপরি ভাবরে প্রত্যেকঙ্ক হৃদয়ে থিবা পরমাত্মা যে ভগবান তাঙ্কর সন্তোষ বিধান করিব আরাধনা করিব ଏ ଉପଦେଶ ଏଥିରେ ସେ ଦଉଛନ୍ତି। ଇଏ ବଡ଼ ଗୁରୁତ୍ୱପୂର୍ଣ୍ଣ ଉପଦେଶ ନାରଦ ମୁନିଙ୍କର। ମହାଜନ ସୂତ୍ରେ ଆମମାନଙ୍କର ସୁହୃଦମ ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ହିସାବରେ ଆମର ଯେଉଁଥିରେ ଆତ୍ମକଲ୍ୟାଣ ହେବ ତାହା ଉପଦେଶ ଦେଉଛନ୍ତି। ଗୃହସ୍ଥର କର୍ତ୍ତବ୍ୟ ସମ୍ବନ୍ଧରେ ସେ ବିଶେଷ କରି କହୁଛନ୍ତି, ଗୃହସ୍ଥ ଧନ ରୋଜଗାର କରିବ, ଗୃହସ୍ଥ ମଧ୍ୟ ଜ୍ଞାନ ଅର୍ଜନ କରିବ। ଜ୍ଞାନ କହିଲେ ବେଦ ଜ୍ଞାନ, ବୈଦିକ ଜ୍ଞାନ, ଜଡ଼ ବିଦ୍ୟା ନୁହେଁ। ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୋମାର ଭଜନୀ ବାଧା, ମୋହ ଜନମାୟା ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ଏ ଭକ୍ତିବିନୋଦ ଠାକୁର କହିଛନ୍ତି, ଯାହା ଜଡ଼ ବିଦ୍ୟା ମେଟେରିଆଲ ଏଜୁକେସନ୍ ଇଂରେଜିରେ କହନ୍ତି, ତାହା ପ୍ରକୃତ ବିଦ୍ୟା ନୁହେଁ। ଇଟ୍ସ ନଟ୍ ଅ ରିଅଲ ଏଜୁକେସନ୍, ପ୍ରକୃତ ବିଦ୍ୟା ତାହା ନୁହେଁ, ଜଡ଼ ବିଦ୍ୟା ସେ। ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୋମାର ଭଜନୀ ବାଧା, ମୋହ ଜନମାୟା ଅନିତ୍ୟ ସଂସାରେ ଜୀବକୁ କରାଏ ବାଧା। ଭକ୍ତିବିନୋଦ ଠାକୁର ମଧ୍ୟ ଜଣେ ମହାଜନ, ସେ ମହାଜନ ସୂତ୍ରେ ମଧ୍ୟ ଏଇ କଥା କହିଛନ୍ତି, ଜଡ଼ ବିଦ୍ୟା ମାୟାର ବୈଭବ, ତାହା ହେଉଛି ମାୟାର ବୈଭବ, ତୋମାର ଭଜନୀ ବାଧା, ମୋହ ଜନମାୟା ଅନିତ୍ୟ ସଂସାରେ ଜୀବକୁ କରାଏ ବାଧା। କୃଷ୍ଣ ଭଜନରେ ବାଧା ଦେବ ଏ ଜଡ଼ ବିଦ୍ୟା ମେଟେରିଆଲ ଏଜୁକେସନ, କୃଷ୍ଣ ଭଜନ ଦିଗରେ ପ୍ରଭୃତ କରେଇବ ନା, ମାୟା ପ୍ରତି ଆକୃଷ୍ଟ କରିବ, ଏଇଟା ମାୟାର ବୈଭବ। କୃଷ୍ଣ ଭଜନରେ ଭଗବତ ଭଜନରେ ବାଧା ସୃଷ୍ଟି କରିବ। ଏବଂ ଏ ଜଡ଼ ବିଦ୍ୟା ଯେଉଁମାନେ ଆହରଣ କରୁଛନ୍ତି ସେମାନେ କ'ଣ ହେଉଛନ୍ତି ନା, ଗର୍ଦ୍ଧ ପାଲଟୁଛନ୍ତି, ଜୀବକୁ କରାଏ ଗାଧା, ଏ କଥା କୁହାହଉଛି, ଜୀବକୁ ଗଧ କରେଇ ଦେଉଛନ୍ତି। ଆସ ଇଂରେଜରେ କହନ୍ତି ଆସ, ଗଧ ଏକ ନୀଚ ଚେତନାର ପ୍ରାଣୀ, ଗଧ ଏକ ନୀଚ ଚେତନାର ପ୍ରାଣୀ, ସେ କିଛି ଜାଣେ ନା, ଯୋଡ଼େ ବିଷୟ ଜାଣେ କ'ଣ ନା, ବଣ୍ଡଲ ଅଫ୍ ଗ୍ରାସ ନା ଆଉ ସେକ୍ସ, ବିଡ଼ାଏ ଘାସ ଖାଇବ ଏବଂ ଗଧ ବି ସଙ୍ଗରେ ଯୌନ କ୍ରିୟା କରିବ, ଏହା ଛଡ଼ା ଅନ୍ୟ କଥା କିଛି ଗଧ ଜାଣେ ନା। ସେଥିପାଇଁ ଏ ଜଡ଼ ବିଦ୍ୟା ଯେଉଁମାନେ ପ୍ରାପ୍ତ ହେଉଛନ୍ତି ମେଟେରିଆଲ ଏଜୁକେସନ୍, ବୈଦିକ ଜ୍ଞାନ ଆହରଣ ନ କରୁଛନ୍ତି, ସେମାନେ ଏ ଗଧ ସାରୁଛନ୍ତି। କେବଳ ଗଧ ଯେଉଁ କର୍ମରେ ବ୍ୟାପୃତ ସେଇ କର୍ମ ବ୍ୟାପୃତ ହେଉଛନ୍ତି, କେବଳ ପେଟ ପୋଷିବେ କେମିତି, ଉଦର ଭରଣ କରିବେ ବା ଇନ୍ଦ୍ରପ୍ରୀତି କରିବେ, ଯୌନ କ୍ରିୟା କରିବେ, ଏଇ ଦୁଇଟା ଉଦ୍ଦେଶ୍ୟ ତାକୁ ବିନିଯୋଗ କରୁଛନ୍ତି ସେମାନଙ୍କର ବିଦ୍ୟାକୁ, ଏଇଟା ଜଡ଼ ବିଦ୍ୟା। ତାହା କଦାପି ଭଗବାନଙ୍କର ସନ୍ତୋଷ ବିଧାନରେ ବିନିଯୋଗ ହୋଇପାରିବ ନା, ଭଗବତ ଭଜନରେ ତା ବାଧା ଜନେଇବ, ଏସବୁ ବହୁ କଥା କୁହାଯାଇଛି। ଶ୍ରୀମଦ୍ ଭାଗବତ ସ୍କନ୍ଦରେ ବି ବିଦ୍ୟା ସମ୍ବନ୍ଧରେ କୁହାଯାଇଛି, ତତ୍କର୍ମ ହରିତୋ ସଂଯତ୍ସା ବିଦ୍ୟା ତନ୍ମତିର୍ ଜୟା, ହରିର୍ ଦେହ ବୃହତାମାତ୍ମା ସ୍ୱୟଂ ପ୍ରକୃତି ଈଶ୍ୱର, ଏ ବିଦ୍ୟା ସମ୍ବନ୍ଧରେ କହୁଛନ୍ତି ଚତୁର୍ଥ ସ୍କନ୍ଦ ଭାଗବତରେ। ଯାହା ତାର ହରିଙ୍କର ସନ୍ତୋଷ ବିଧାନ ହୁଏ ତାହା ହିଁ ଜୀବନର ଏକମାତ୍ର କର୍ତ୍ତବ୍ୟ, ଏବଂ ଯାହାଦ୍ୱାରା ଶ୍ରୀ ହରି ବିଷୟଣୀ ମତି ହୁଏ ତାହା ହିଁ ହେଉଛି ବିଦ୍ୟା, କାରଣ ଶ୍ରୀ ହରି ହିଁ ଦେହଧାରୀ ଜୀବଗଣଙ୍କର ଅନ୍ତର୍ଯ୍ୟାମୀ ପରମାତ୍ମା, ଏକମାତ୍ର ସେ ସମସ୍ତଙ୍କର କାରଣ ଓ ନିୟନ୍ତା। ତେଣୁ ଏ ବିଦ୍ୟା ସମ୍ବନ୍ଧରେ ଭାଗବତ ଚତୁଷ୍କନ୍ଧରେ କୁହାଯାଇଛି। ପୁନଶ୍ଚ ବିଦ୍ୱାନ କିଏ, ସେଇ ଭାଗବତ ଚତୁଷ୍କନ୍ଧ 29 ଅଧ୍ୟାୟରେ ସେ କଥା ମଧ୍ୟ କୁହାଯାଇଛି, ସବୈ ପ୍ରିୟ ତମଶ୍ଚାତ୍ମା ତତ ନ ଭୟଙ୍କଣୋପି ଇତି ବେଦ ସବୈ ବିଦ୍ୱାନ ଯୋ ବିଦ୍ୱାନ ସ ଗୁରୁର୍ ହରି। କିଏ ବିଦ୍ୱାନ, କିଏ ପ୍ରକୃତରେ ବିଦ୍ୟା ହାସଲ କରୁଛନ୍ତି, ବିଦ୍ୱାନ କିଏ, ସେ ସମ୍ବନ୍ଧରେ କୁହନ୍ତି, ସବୈ ପ୍ରିୟ ତମଶ୍ଚାତ୍ମା ଯତ ନ ଭୟଙ୍କଣୋପି ଇତି ବେଦ ସବୈ ବିଦ୍ୱାନ ଯୋ ବିଦ୍ୱାନ ସ ଗୁରୁର୍ ହରି। ଯାହାଙ୍କର ଟିକେ ଭୟ ନାହିଁ, ଯେ ବେଦ ବିଦ୍ୟା ଆହରଣ କରିଛନ୍ତି, ସର୍ବଧର୍ମାନ ପ୍ରୀତ୍ୟ ମାମିକୁ ଶରଣ ବ୍ରଜ, ସମସ୍ତ ଧର୍ମ ତ୍ୟାଗ କରି ଏକମାତ୍ର ମୋ ଚରଣରେ ଆଶ୍ରିତ ହୁଅ, ଅଭୟ ଚରଣ ଅରବିନ୍ଦ କୃଷ୍ଣଙ୍କର, ଅଭୟ ଚରଣ ଅରବିନ୍ଦରେ ଯେ ଆଶ୍ରିତ ହୋଇଛନ୍ତି ସେ ପ୍ରକୃତ ବିଦ୍ୱାନ, ତାଙ୍କର ଆଉ ଭୟ ରହିବ ନାହିଁ, ସେ ଅଭୟ ଚରଣ ଅରବିନ୍ଦ ଆଶ୍ରିତ ହେଲେ ଯେଉଁଠି ଭୟ ନାହିଁ, ନ ଭୟ ନଣୁପି ଅଣୁ ପରିମାଣ ଭୟ ରହିବନି କୌଣସି ପ୍ରକାର ପରିସ୍ଥିତିରେ, ସବୈ ପ୍ରିୟତମ ଆତ୍ମା ତତ ନ ଭୟଙ୍କଣୁପି ସେ ଅତି ପ୍ରିୟତମ ଅତି ପ୍ରିୟ ଭକ୍ତ ହିଁ ଭଗବାନଙ୍କର, ଇତି ବେଦ ସବୈ ବିଦ୍ୱାନ ଯୋ ବିଦ୍ୱାନ ସଗୁରୁ ରହି ତେଣୁ ସେ ହେଉଛନ୍ତି ବିଦ୍ୱାନ ହୁ ଇଜ୍ କଲ୍ଟିଭେଟିଂ ଭକ୍ତି ରେଣ୍ଡରିଂ ଡିଭୋସନାଲ ସର୍ଭିସ୍ ଟୁ ଦି ଲର୍ଡ ଇଜ୍ ନଟ୍ ଆଫ୍ରେଡ୍ ଅଫ୍ ଏନିଥିଂ ଅର୍ ଏନି ସିଚୁଏସନ୍ ଇନ୍ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ବିକଜ୍ ହି ନୋଜ୍ ଦି ଲର୍ଡ ସୁପ୍ରିମ୍ ଲର୍ଡ କ୍ରିଷ୍ଣ ହୁ ଇଜ୍ ଫ୍ରେଣ୍ଡ ଟୁ ଅଲ୍ and his Paramatma in body, heart. One who knows this tattva, he is really vidwan, educated person, learned person. And he can teach this to the whole world. This is vidwan, tatkarma haritosam. Ekatha bhagatare vajavche. Saikabhaiti Mahajana Sutra Nadamuni Kauchan. ତୁମର ବିଦ୍ୟା ଧନକୁ ଭଗବାନଙ୍କର ପ୍ରତିବିଧାନାର୍ଥେ ବିନିଯୋଗ କରିବା ଉଚିତ ତା ନହେଲେ ସେ ବିଦ୍ୟା ଧନ କୌଣସି ମୂଲ୍ୟ ରହିବ ନାହିଁ ଏ ହେଉଛି ବିଦ୍ୟା ସମ୍ବନ୍ଧରେ ବିଦ୍ୟାର ଯେଉଁ ବିଦ୍ୟା ଯେଉଁ ଶବ୍ଦଟି ଫର୍ମେସନ୍ ହେଇଛି ତିଆରି ହେଇଛି ତା ଧାତୁଗତ ବ୍ୟାଖ୍ୟା କରି ଆମେ ଦେଖିଲେ ଜାଣିବା ଧାତୁର କର୍ମବାଚ୍ୟରେ କେ ପ୍ରତ୍ୟୟ ହେଲେ ବିଦ୍ୟା ହୁଏ ତାର ଅର୍ଥ ହେଉଛି ଅଧ୍ୟୟନ ଜନିତ ଜ୍ଞାନ ତତ୍ତ୍ୱଜ୍ଞାନ ପ୍ରଭୃତି ଅର୍ଥରେ ବିଦ୍ୟା ଶବ୍ଦଟି ସାଧାରଣତଃ ବ୍ୟବହୃତ ହୋଇଥାଏ ଆଉ ଏକ ଉଚ୍ଚ ଦୃଷ୍ଟିରେ ମଧ୍ୟ କୁହାଯାଏ ନା ଦେହ ଚିଦାତ୍ମୀତି ବୁଦ୍ଧିର ବିଦ୍ୟତେ ବନ୍ୟତି ଏ କଥା କୁହାଯାଉଛି ପରମାର୍ଥିକ ଦୃଷ୍ଟିରେ ସା ବିଦ୍ୟା ତନ୍ମତିର ଜୟା ଯାହାଦ୍ୱାରା ଅକ୍ଷର ବସ୍ତୁ ଅଚ୍ୟୁତ ବସ୍ତୁ ଶ୍ରୀକୃଷ୍ଣଙ୍କଠାରେ ମତି ରହେ ତାହିଁ ବିଦ୍ୟା ବେଦ ଚତୁଷ୍ଟ ଛଅଟି ବେଦାଙ୍ଗ ଅଷ୍ଟାଦଶ ପୁରାଣ ରାମାୟଣ ମହାଭାରତ ଆଦି ଇତିହାସ ଷଡ଼ଦର୍ଶନ ପ୍ରଭୃତି ବିଦ୍ୟା ମଧ୍ୟରେ ପରିଗଣିତ କିନ୍ତୁ ଭଗବତ ଭାଗବତ ଭଗବତ ସେବା ସମ୍ବନ୍ଧୀ ବିଦ୍ୟା ହିଁ ପ୍ରକୃତ ବିଦ୍ୟା ପରାବିଦ୍ୟା ଏଥିପାଇଁ ସା ବିଦ୍ୟା ତନ୍ମତିର ଜୟା ଚୈତନ୍ୟ ଲୀଳାରେ ମଧ୍ୟ ଆମେ ଦେଖୁ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ନିମାଇ ପଣ୍ଡିତ ନାମରେ ପରିଚିତ ଥିଲେ ଯେତେବେଳେ ପ୍ରଥମରେ ସେ ଏଇ ଜଡ଼ ବିଦ୍ୟାରେ ଖୁବ୍ ଗର୍ବ ମତ ହେଇଥିବା କେଶବ କାଶ୍ମୀରୀ ଦିଗ୍ବିଜୟୀ ପଣ୍ଡିତଙ୍କୁ କିପରି ଶିଖାଇ ଦେଇଛନ୍ତି ହଁ ଦିଗ୍ବିଜୟୀ ପଣ୍ଡିତ କେଶବ କାଶ୍ମୀର ଜଡ଼ ବିଦ୍ୟା ହରଣ କରି ଖୁବ୍ ଗର୍ବ ମତ ହେଇଥିଲା ଚ୍ୟାଲେଞ୍ଜ କରୁଥିଲା ପୃଥିବୀରେ ଚାରିଆଡ଼େ ବିଚରଣ କରିକିରି ପଣ୍ଡିତମାନଙ୍କୁ ତର୍କ ପାଇଁ ଆହ୍ୱାନ କରୁଥିଲା ଆଉ ଏଇ ଜଡ଼ ବିଦ୍ୟା ତର୍କ କରିକିରି ପରାସ୍ତ କରୁଥିଲା ସେଥିପାଇଁ ତାର ନାମ ଶୁଣିଲେ ସମସ୍ତେ ପଣ୍ଡିତ ଗୁଡ଼ିକ ଭୀତତ୍ରସ୍ତ ହେଉଥିଲେ କିନ୍ତୁ ସେ ଯେତେବେଳେ ଆସିଲା ନଦିଆ ସେତେବେଳେ ନଦିଆର ପଣ୍ଡିତ ଥିଲେ ସେମାନେ ବୟସ୍କ ବୃଦ୍ଧ ପଣ୍ଡିତ ଯେଉଁମାନେ ସେମାନଙ୍କର ବି ଭୀତି ସଞ୍ଚାର ହୋଇଥିଲା ସେମାନେ କହିଲେ ଆଗ ନିମାଇ ପଣ୍ଡିତ ପାଇଁ ପଠେଇ ଦିଅ ନିମାଇ ପଣ୍ଡିତ ଯିବ ବୟସରେ ସାନ ସେ ସାଧାରଣ ପଣ୍ଡିତ ନିମାଇ ପଣ୍ଡିତ ଭଗବାନ ଭଗବାନ ଚୈତନ୍ୟ ମହାପୁରୁଷ ସାଧାରଣ ବ୍ୟକ୍ତି ନୁହନ୍ତି କେଶବ କାଶ୍ମୀର ପହଞ୍ଚିଲେ ତାଙ୍କୁ ସମ୍ମାନ ଜଣେଇଲେ ବସିବାକୁ ଆସନ ଦେଲେ ଏବଂ ପଣ୍ଡିତ ମହାଶୟ ଆପଣଙ୍କର ବିଦ୍ୱାନ ପଣ୍ଡିତ ଲୋକ ଆଉ ଆମେ ତ ମୂର୍ଖ ଲୋକ ତେବେ ଆପଣ କୃପା କରି ଆଉ ଏ ଗଙ୍ଗା ମାତାଙ୍କର କିଛି ଗୌରବଗାନ ଯଦି କରନ୍ତି ତାହେଲେ ଆମେ ତା ଶ୍ରବଣ କରନ୍ତି ଏ କଥା କହିଲେ ଇଆଙ୍କର ତ ବଡ଼ ଗର୍ବ ଅଛି କେଶବ କାଶ୍ମୀରଙ୍କର ଆଉ ସେ ସରସ୍ୱତୀ ଜଡ଼ା ବିଦ୍ୟା ପ୍ରଦାୟିନୀ ସରସ୍ୱତୀଙ୍କର କୃପା ପାଇଛନ୍ତି ସେ ସରସ୍ୱତୀ ତାଙ୍କ ଜୁହାରେ ରହିଯାଇଛନ୍ତି ଆଉ ଟିଆଁ କଲେ ଅନର୍ଗୋଳ ଶ୍ଳୋକ କହିବେ ଗାଇଦେବେ ତାଇ ଗାଇଗଲେ ଅନର୍ଗଳ ଶ୍ଳୋକ ଗାଇଗଲେ ଯାହା କହନ୍ତି ଏକ୍ସଟେମ୍ପର ନିଜ ରୋଚିତ ଶ୍ଳୋକ ଉପସ୍ଥିତ ଯେତେମାନେ ଥିଲେ ବିଦ୍ୟାର୍ଥୀ ଥିଲେ ସେମାନେ ସମସ୍ତେ ଅହ ପାଣ୍ଡିତ୍ୟଙ୍କର ପାଣ୍ଡିତ୍ୟ ଦେଖିକିରି ବଡ଼ ଆଶ୍ଚର୍ଯ୍ୟ ହେଇଗଲେ କିନ୍ତୁ ନିମାୟ ପଣ୍ଡିତ ଶ୍ରୀମନ୍ ମହାପ୍ରଭୁ ଭଗବାନ ସେ ତ ଗର୍ବ ଶୋଇବେ ନା ଏ ଜଡ଼ ବିଦ୍ୟାର ଗର୍ବ ଦେଖାଉଛି ତାର ଗର୍ବତା ଖୁଣ୍ଡନ କରିବେ ସେ କହିସାରିଲା ପରେ ଆଉ ନିମାଇ ପଣ୍ଡିତ ମହାପ୍ରଭୁ ଗୋଟେ ଶ୍ଳୋକ ସେଥିରେ ଉଦ୍ଧାର କଲେ। ଉଦ୍ଧାର କରିକି ସେଥିରେ ଯେଉଁ ଦୋଷ ଅଛି ସେଥିରେ ଗୁଣ ଆଉ ଦୋଷ ଉଭୟ ଥିଲା। ଆଳଙ୍କାରିକ ବିଚାର, ଆଳଙ୍କାର ଶାସ୍ତ୍ର ବିଚାର ଦିଗରୁ ଗୁଣ ଦର୍ଶନ କଲେ ଆଉ ଦୋଷ ଦର୍ଶନ ମଧ୍ୟ କଲେ। ଏଇ ଗୁଣ ଅଛି, ଏଇ ଦୋଷ ଅଛି। କାରଣ ସେ ତା ପାଠ କରୁଥିଲେ, ସେତେବେଳେ ପଢ଼ୁଥିଲେ ଅଳଙ୍କାର ଶାସ୍ତ୍ର ନିମେ ପଣ୍ଡିତ ଛାତ୍ରମାନଙ୍କୁ, ତେବେ ଏ କଥା ଶୁଣି ସେ କେଶବ କାଶ୍ମୀର ପଣ୍ଡିତ ଆଶ୍ଚର୍ଯ୍ୟ ହେଇଗଲା। କାହିଁକି ନା ତାଙ୍କ ଜୀବନରେ ପ୍ରଥମ ପରାଜୟ ଇଏ ହେଲା, କେହି କେବେ ହେଲେ ପ୍ରକାର ତାଙ୍କର ଦୋଷ ଦେଖେଇ ନ ସେ ସବୁଠି ଜିଣିଛନ୍ତି, ଜୟ ଲାଭ କରିଛନ୍ତି, ଏଠି ପରାହତ ହେଇଗଲେ। ପୁନଶ୍ଚ ଆଶ୍ଚର୍ଯ୍ୟ ହେଇଗଲେ, ଇଏ କାରଣ ଇଏ ଯେଉଁ କହିଲେ ଶ୍ଳୋକ ଏ ତାଙ୍କ ନିଜ କୃତ, ନିଜେ ମନ ଗଢ଼ି ଗଢ଼ି କରି ଅନୁକୂଳ କରିଗଲେ, କହିଲେ ଶାସ୍ତ୍ରରୁ କହୁନାହାନ୍ତି। ସେ କହିଲେ ମନେ ରଖିଲେ ଇଏ କେମିତି ଶ୍ଳୋକ, ଖୁବ୍ ତର୍ପର କରିକି ଗଡ଼ବଡ଼ ଗଡ଼ବଡ଼ କହିଯାଉଛନ୍ତି, ଏକ୍ସଟେମ୍ପର ଶାସ୍ତ୍ର କହୁନି, ଇଏ ଏକ୍ଜାକ୍ଟ ଶ୍ଳୋକଟାକୁ ମନେ ରଖିକି ଉଦ୍ଧାର କଲି କେମିତି କା। ସେ ଜାଣିପାରନ୍ତି ଯେ ଭଗବାନ ତାଙ୍କୁ ତ ଅସମ୍ଭବ କିଛି ବ୍ୟାପାର ନାହିଁ, ଭଗବାନ ତ କରିପାରିବେ, ସେଥିପାଇଁ ଇଏ ଆଶ୍ଚର୍ଯ୍ୟ ହେଇଗଲେ। ଆଉ ତାଙ୍କର ଯେତେବେଳେ ଦୋଷ ଦେଖେଇଦେଲେ, ସେତେବେଳେ ମଧ୍ୟ ସେ ବିମର୍ଷ ହେଇଗଲେ। ସେତେବେଳେ ସେଠି ସେ ଶିକ୍ଷା ଦେଇଛନ୍ତି, ସେଠି ସେ ଶିକ୍ଷା ଦେଇଛନ୍ତି ଯେ ସେଇ ସେ ବିଦ୍ୟାର ଫଳଦାନ ନିଶ୍ଚୟ କୃଷ୍ଣ ପାଦ ପଦ୍ମେ ଯଦି ଚିତ୍ତବୃତ୍ତି ରହେ। ଏଇ କଥା ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ସେଇ ସେ ବିଦ୍ୟାର ଫଳଦାନ ନିଶ୍ଚୟ କୃଷ୍ଣ ପାଦ ପଦ୍ମେ ଯଦି ଚିତ୍ତବୃତ୍ତି ରହେ, ତା ନହେଲେ ସେ ବିଦ୍ୟା ନୁହେଁ। ଭାଗବତ ସେଇ କଥା କହିଲେ, ସା ବିଦ୍ୟା ତମ ମତିର ଜୟା, କୃଷ୍ଣମତୀ ହେଲେ ତୁମର ବିଦ୍ୟା ଠିକଣା ତୁମେ ଅର୍ଜନ କରିଛ ବୋଲି କୁହାଯାଏ। ଯଦି କୃଷ୍ଣମତୀ ନ ହେଉନି ତାହେଲେ ବିଦ୍ୟାର କ'ଣ ଫଳ ଅଛି, ସେ ବିଦ୍ୟାର ମୂଲ୍ୟ କି ଅଛି। ଚୈତନ୍ୟ ଭାଗବତରେ ମଧ୍ୟ ଅଛି, ତାହାରେ ସେ ବୋଲି ବିଦ୍ୟା ମନ୍ତ୍ର ଅଧ୍ୟୟନ କୃଷ୍ଣ ପାଦ ପଦ୍ମ ଯେ ଗର ସ୍ଥିର ବନ। ଚୈତନ୍ୟ ଭାଗବତରେ ସେଇ ଚୈତନ୍ୟ ମହାପ୍ରଭୁଙ୍କର ଏଇ କେଶବ କାଶ୍ମୀରକୁ ପରାଜୟ କରୁଛନ୍ତି, ପରାହତ ସେଇ ସମ୍ବନ୍ଧରେ ବର୍ଣ୍ଣନା ଅଛି। ତାହାରେ ସେ ବୋଲି ବିଦ୍ୟା ମନ୍ତ୍ର ଅଧ୍ୟୟନ କୃଷ୍ଣ ପାଦ ପଦ୍ମ ଯେ କର ସ୍ଥିର ବନ, ସେ ହେଲା ବିଦ୍ୟା, ତା ନହେଲେ ସେ ବିଦ୍ୟା ନୁହେଁ, ଜଡ଼ ବିଦ୍ୟା। ଦିଗ୍ବିଜୟ କରିବ ବିଦ୍ୟାର କାର୍ଯ୍ୟ ନହେ, ଈଶ୍ୱରେ ଭଜିଲେ ସେଇ ବିଦ୍ୟା ସତ୍ୟ କହେ। ଏ ଚୈତନ୍ୟ ଭାଗବତ ମହାପ୍ରଭୁ କହିଲେ, ସାଧାରଣ ମୂଳ ଲୋକ କ'ଣ ଅବିଦ୍ୟା ପରାବିଦ୍ୟାକୁ ଏକ ବା ତୁଲ୍ୟ ରୂପେ ବିଚାର କରି ଅବିଦ୍ୟା ବନ୍ଧନକୁ ବିଦ୍ବତ୍ତା ମନେ କରନ୍ତି। ମାନବ ପ୍ରପକ୍ଷ ଚିକିତ୍ସା ରୂପ ଆଦି ଦିଗ୍ବିଜୟ ସ୍ପୃହା ଅବିଦ୍ୟା ଜନିତ ଅହଂକାର ସେ ଉତ୍ପତ୍ତି ଲାଭ କରେ। ଭଗବାନ ଶ୍ରୀବିଷ୍ଣୁଙ୍କର ଉତ୍ତମ ସେବା ହିଁ ଯଥାର୍ଥ ବିଦ୍ୟା ପଦ ବାହାରୁଛି। ଯେହେତୁ ଧନ ଓ ଦୈହିକ ବଳ ବା ସ୍ୱାସ୍ଥ୍ୟ ପ୍ରଭୃତି ବାହ୍ୟ ସମ୍ପଦ ସମୂହ ମୃତ୍ୟୁ କାଳେ ଜୀବର ଅନୁଗମନ କରନ୍ତି ନା, ତାକୁ ଭଗବାନଙ୍କର ସେବାର୍ଥେ ବିନିଯୋଗ କରିବା ଉଚିତ। ସେଇ ଉପଦେଶଟି ନାରଦ ମୁନି ଦେଉଛନ୍ତି, ଧନ ଆଉ ଜ୍ଞାନକୁ ଭଗବାନଙ୍କ ସେବା ଭୋଗ ସର୍ବସ୍ୱ ବ୍ୟକ୍ତି ଇନ୍ଦ୍ରିୟ ଭୋଗବର୍ଦ୍ଧନାର୍ଥେ ବିଦ୍ୟା ଓ ବଳ ଆଦି ନିୟୋଗ କରେ, କିନ୍ତୁ ମାନବର ଜୀବିତୋତ୍ତର କାଳେ ସମସ୍ତ ଜଳ ସମ୍ପଦର କିଞ୍ଚିତ କରୁଥିବା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। ପୁନଶ୍ଚ ସେ ଚୈତନ୍ୟ ଭାଗବତରେ ବି କୁହାଯାଇଛି, ସେ ମହାପ୍ରଭୁ କହିଲେ, ପଡ଼େ କେନେ ଲୋକ କୃଷ୍ଣ ଭକ୍ତି ଜାଣିବାରେ, ସେ ଯଦି ନହିଲ ତେବେ ବିଦ୍ୟା କି କରେ। ଏଇ କଥା ଅଛି, କୃଷ୍ଣ ଭକ୍ତି ଜାଣିବା ପାଇଁ ପାଠ ପଢ଼ିବ ବିଦ୍ୟା ଅର୍ଜନ, ତା ଯଦି ନହେଲା ତାହେଲେ ସେ ବିଦ୍ୟାର କି ଲାଭ ଅଛି। କୃଷ୍ଣ ଭକ୍ତି ଲାଭ ହିଁ ସକଳ ବିଦ୍ୟା ବା ପାଣ୍ଡିତ୍ୟର ଚରମ ସୀମା। କୃଷ୍ଣ ଭକ୍ତି ଲାଭ ଯଦି ନ ହୁଏ ତାହେଲେ ପାଣ୍ଡିତ୍ୟ ଆଦି ଅର୍ଜନ ଚେଷ୍ଟା ବୃଥା ହେଇଯାଏ। ଯେଉଁ ବିଦ୍ୟା କୃଷ୍ଣମତୀ ଉଦୟ ନ କରାଏ ତଦ୍ୱାରା କେବଳ ମାତ୍ର ଜଡ଼ ମୋହ ହିଁ ବୃଦ୍ଧି ପ୍ରାପ୍ତ ହୁଏ, ମାୟାର ବୈଭ ତୁମାର ଭଜନ ବାଦ। ସେଥିପାଇଁ ଭକ୍ତି ବିନୋଦ ଠାକୁର ତା କହିଛନ୍ତି, ଗାଇଛନ୍ତି, ଜଡ଼ ବିଦ୍ୟା ଯତ ମାୟାର ବୈଭ ତୁମାର ଭଜନେ ବାଧା, ମୋହ ଜନ ମାୟା ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ନାଇଁ ଗୀତାରେ କୁହାଯାଇଛି, ବିଦ୍ୟା ବିନୟ ସମ୍ପୂର୍ଣ୍ଣ ବ୍ରାହ୍ମଣେ ଗଭୀରସ୍ତିନୀ ସୁନିଚୈବ ସୋପାଗେଚ ପଣ୍ଡିତା ସମଦର୍ଶିନ। ପ୍ରକୃତ ବିଦ୍ୟା ପରାବିଦ୍ୟା ଅର୍ଜନ କରି ସେ ବିନୟୀ ହେବ, ଔଦ୍ଧତ୍ୟ ଆସିବ ନା, ତାର ବିନୟ ସମ୍ପନ୍ନ ହେବ। କିନ୍ତୁ ଜଡ଼ ବିଦ୍ୟା ଗର୍ବ ଦମ୍ଭ ଅଭିମାନ ଅହଙ୍କାର ବୃଦ୍ଧି କରିବ, ସେ ଜଡ଼ ବିଦ୍ୟାର କଥା ଏଇଟା। ସେଥିପାଇଁ ପ୍ରହ୍ଲାଦ ମହାରାଜ ମୋତେ କହିଛି କୌମାର ଆଶ୍ରିତି ପ୍ରାଜ୍ଞ ଧର୍ମାନ ଭାଗବତ ଆନି ଏ ମହାଧର୍ମାନଙ୍କ ସବୁ ଗୋଟିଏ ମତ, ଏଇଟା ହିଁ ପ୍ରକୃତ ବିଦ୍ୟା। କିନ୍ତୁ ଆଜିକାଲି ଏ ବିଦ୍ୟା ଶିକ୍ଷା ଦିଆଯାଉନି, ଏ ବିଦ୍ୟା ଶିକ୍ଷା ଦିଆଯାଉ। ଆଜିକାଲି ଆଧୁନିକ ଶିକ୍ଷିତ ବ୍ୟକ୍ତି ଯେଉଁମାନେ ବିଶ୍ୱବିଦ୍ୟାଳୟରୁ ବଡ଼ ବଡ଼ ଡିଗ୍ରୀ ହାସଲ କରୁଛନ୍ତି, ଯେଉଁ ସବୁ ବିଷୟ ଜାଣିବା ଉଚିତ ସେଥିପ୍ରତି ସେମାନେ ସମ୍ପୂର୍ଣ୍ଣ ଉଦାସୀନ। ଧର୍ମ ପ୍ରତି ବିଦ୍ୱେଷ ଭାବ ଦୂର ହୋଇ ଯେପରି ଆତ୍ମଧର୍ମ ପ୍ରତି ଅନୁରାଗ ଜାତ ହୁଏ, ଏହା ଯେପରି ବାଳକମାନଙ୍କର କମନୀୟ ବୃତ୍ତିରେ ପରିସ୍ଫୁଟିତ ହୁଏ, ସେଥିପ୍ରତି ନେତାମାନଙ୍କର ବିଶେଷ ଦାୟିତ୍ୱ ରହିବା ଉଚିତ। ଏ ଦାୟିତ୍ୱ ନାହିଁ, ଏ ଜ୍ଞାନ ନାହିଁ, ସବୁ ଶିଶୁକାଳରୁ ଶିକ୍ଷା ଦିଆଯିବା ଉଚିତ। ସେଥିପାଇଁ ସାଧାରଣ ଶିକ୍ଷା ସହିତ ପରମାର୍ଥିକ ଶିକ୍ଷା ବିଦ୍ୟାଳୟରେ ଦିଆଯିବା ଉଚିତ। କିନ୍ତୁ ଆଜିକାଲି ଦିଆଯାଉନି, ସମ୍ପୂର୍ଣ୍ଣ ନିଶ୍ଚିନ୍ତ ନାହିଁ। ଯାଇ ଯେଉଁମାନେ ଭଗବାନଙ୍କ ଏତେ ଦ୍ୱିତୀୟ ବସ୍ତୁ ଅଛି ବୋଲି ବିଚାର କରନ୍ତି, ସେମାନଙ୍କ ବିଚାର ଖଣ୍ଡିତ ଧର୍ମ ସଂଶ୍ଳିଷ୍ଟ। ନୈତିକ ପରମାର୍ଥିକ ଶିକ୍ଷା ଭାରତର ଚିରନ୍ତନ ବୈଶିଷ୍ଟ୍ୟ। ଭାରତ କେବଳ ଧର୍ମ ଶିକ୍ଷା ବର୍ଜିତ ହୋଇ କୌଣସି ଦିନ କୌଣସି କଥା ଗ୍ରହଣ କରିନି। ବର୍ତ୍ତମାନ ଜନସାଧାରଣ ମଧ୍ୟରେ ପରମାର୍ଥିକତାର ଅଭାବ ରହିଛି। ବର୍ତ୍ତମାନ ଆଧ୍ୟକ୍ଷତା ଚରମ ସୀମାକୁ ଉଠି ତର୍କକୁ ଅସ୍ତ୍ର କରି ବିଚାରକୁ ଯେପରି ଅପବ୍ୟବହାର କରାହଉଛି, ପୂର୍ବେ ଏତେ ଦୂର ଅପବ୍ୟବହାର ଦେଖା ଯାଉନଥିଲା। ଲୌକିକ ଧର୍ମ ଆଲୋଚନାରେ ମତଭେଦ ଅଛି, ସୁତରାଂ ଧର୍ମ କଥା ଆଲୋଚନା କରିବାକୁ ସେମାନେ ନିର୍ବାସିତ କରିବାକୁ ଏ ବିଚାର ଯୁକ୍ତି ପୋଷଣ ନୁହେଁ। ମୂଳରେ ଜଳ ନ ଦେଇ ପତ୍ର ଶାଖା ପ୍ରଶାଖା ଜଳ ଦେବା ପରି ହେଇଯିବ, ଯଥା ତରୁଣୂଳ ନିଶୋଚନୀୟ ତୃପ୍ୟନ୍ତି ତସ୍କନ୍ଦ୍ରାଣାପହାରାର୍ଥିନ୍ଦ୍ରିୟାଣୀ ସର୍ବାରଣ ମୁଚ୍ୟୁତେ ଯାଏ ଭାଗବତ। ଗଛ ମୂଳରେ ପାଣି ଦେଲେ ସମଗ୍ର ଗଛ ପତ୍ର ମୂଳ ଶାଖା ପାଇଗଲେ, ମୂଳ ନଦୀ ଜଳ ଶାଖା ପ୍ରଶାଖା ଦେଲେ କି ହେବ? ଆହାର୍ଯ୍ୟ ପଦାର୍ଥ ଉଦରକୁ ଦେଲେ ସମଗ୍ର ଶରୀର ପୃଷ୍ଟି ସାରିଥାଏ, ତାହା ନ କରି ଅଙ୍ଗ ପ୍ରତ୍ୟଙ୍ଗ ଉଦରକୁ ନ ଦେଇକି ଦେଲେ ଅଙ୍ଗ ପ୍ରତ୍ୟଙ୍ଗ ସ୍ୱତନ୍ତ୍ର ଭାବ ଦେଲେ କି ଲାଭ ଅଛି? ସେଇ କଥା। ତେଣୁ ଅସଲ ବିଦ୍ୟା ପରମାର୍ଥିକ ବିଦ୍ୟା ଶିକ୍ଷା, ଏ ବୈଦିକ ବିଦ୍ୟା ପରା ବିଦ୍ୟାର ଯଦି ଶିକ୍ଷା ନ କରାଯାଏ, ଅର୍ଜନ ନ କରାଯାଏ, ତ ଜଳ ବିଦ୍ୟା ଲାଭ ଦେଲେ କି ହେବ? ଆମେ ମୂଳରେ ଜଳ ନ ଦେଇ ଗଛ ମୂଳରେ ଜଳ ଜାଳପତ୍ର ଦେଉଛେ, ଏହାର ମୂଲ୍ୟ କିଛି ନାହିଁ। ଏଇ କଥା ବିଦ୍ୟା। ପୁଣି ବିଦ୍ୟା ଭାଗବତ ଅବଧି, ବିଦ୍ୟା ସମ୍ବନ୍ଧରେ ବହୁ କଥା ଅଛି। ବେଦର କର୍ମକାଣ୍ଡ ଅପରା ବିଦ୍ୟାର ଅନ୍ତର୍ଗତ, କର୍ମକାଣ୍ଡ ଜ୍ଞାନକାଣ୍ଡ ସକଲି ବିଜୟର ଭାଣ୍ଡ ନରତମ ଦାସ ଠାକୁର କହିଲେ। ସୁଦୃଢ଼ ନାସ୍ତିକତା ମୂଳେ ବିଦ୍ୟାଳୟ ସମୂହରେ ବିଶ୍ୱବିଦ୍ୟାଳୟରେ ଯେଉଁ ଶିକ୍ଷା ଦିଆଯାଉଛି ତାହା ଅପରା ବିଦ୍ୟା, ପ୍ରକୃତ ବିଦ୍ୟା ନୁହେଁ। ଏଇଥିପାଇଁ ସେଥିରୁ ଶାଶ୍ୱତ ଶାନ୍ତି ବା ନିତ୍ୟାନନ୍ଦର ସନ୍ଧାନ ବିନ୍ଦୁ ମାତ୍ର ନାହିଁ। ଅଧିକ ବିଦ୍ୟା ଭଗବତ ସେବା ନିଯୁକ୍ତ ହେଲେ ତାହାକୁ ସଦ୍ବ୍ୟବହାର କରିବ, ଭଗବାନଙ୍କର ସେବାରେ ଲାଗିବ। ନଚେ ଶିଳ ଭକ୍ତି ବିନୋଦ ଠାକୁରଙ୍କ ଭାଷାରେ, ଜଡ଼ ବିଦ୍ୟା ତ ମାୟାର ବହିବ, ତୁମାର ଭଜନ ବାଧା ମୋହଜନ ମାୟା ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ଏଥିପାଇଁ ମହାଜନ ମାନେ ବିଦ୍ୟା ଭାଗବତ ଅବଧି ନିର୍ମସ୍ର ସାଧୁଗଣଙ୍କର ତାପତ୍ର ମୂଳକ ନିତ୍ୟ ପ୍ରେମ ଆନନ୍ଦପ୍ରଦ ଭାଗବତ ଶାସ୍ତ୍ରର ସମ୍ବନ୍ଧ ବିଧେୟ ପ୍ରୟୋଜନ ତତ୍ତ୍ୱାତ୍ମକ ଜ୍ଞାନ ଲାଭ ହେଲେ ବିଦ୍ୟାର ଚରମ ସାର୍ଥକତା ସାଧିତ ହୁଏ, ନଚେତ୍ ସେ ବିଦ୍ୟା ବନ୍ଧନର କାରଣ ହୁଏ, ମାୟାର ବୈଭବ କୃଷ୍ଣ ଭଜନରେ ବାଧା ଜନ୍ମାଏ। ଏଥିପାଇଁ ସକଳ ଶାସ୍ତ୍ର ଏବଂ ମହାଜନଗଣ ବିଦ୍ୟା ସମ୍ବନ୍ଧରେ ଏସବୁ କଥା କହୁଛନ୍ତି। ଏଠି ସେଇ ନାରଦମୁନି ମଧ୍ୟ ସେଇ କଥାଟା ଏଠି କହୁଛନ୍ତି, ତୁମେ କିଛି ବିଦ୍ୟା ଅର୍ଜନ କରିଛ, ଆଉ ଯଦି ଧନ ଅର୍ଜନ କରିଛ ତାହେଲେ ତାହା ଭଗବାନଙ୍କ ସେବାରେ ଲଗା। ପୁନଶ୍ଚ ପ୍ରଥମ ସ୍କନ୍ଦ ଭାଗବତରେ ବି ଦିଆଯାଇଛି, ଧନ ବା ଅର୍ଥ ବା ସୁବର୍ଣ୍ଣ କଳିର ସ୍ଥାନ, ପରୀକ୍ଷିତ ମହାରାଜ ପଞ୍ଚମ ସ୍ଥାନ ଦେଇଛନ୍ତି। ତେଣୁ ସୁବର୍ଣ୍ଣ ବା ଅର୍ଥକୁ ତୁମେ ଯଦି ମାଧବ ସେବାରେ ବିନିଯୋଗ ନ କରିବ, ଭଗବାନଙ୍କ ସେବାରେ, ତା କଳିର ସ୍ଥାନ ହେବ। କଳିତ ଗ୍ରାଳ ହିଂସା ଦ୍ୱେଷ ଇ କାଣ୍ଡ ଆସିବ, ଯେଉଁଠି ଅଛି ଗୋଟେ ତାଇ ହେଉଛି, କାରଣ ତା ପାପ କଳି ବା ପାପର ସ୍ଥାନ ହେଇଯାଉଛି। ସେଥିପାଇଁ କନକର ଦ୍ୱାରେ ସେବ ମାଧବ, ତେଣୁ ନାଦମୁନି କହୁଛନ୍ତି ତୁମେ ଯଦି କିଛି ଧନ ଅର୍ଜନ କରିଛ, ବିଦ୍ୟା ଅର୍ଜନ କରିଛ, ତାହା ଭଗବାନଙ୍କ ସେବାରେ ବିନିଯୋଗ କର, ତାହେଲେ ଆଉ ତାର ପ୍ରତିକ୍ରିୟା ତୁମକୁ ଭୋଗ କରିବା ପାଇଁ ପଡ଼ିବ ନା, ତା ନହେଲେ ତାର ପ୍ରତିକ୍ରିୟା ଭୋଗ କରିବ, ପାପ କର୍ମ তদ্বারা তুমি করিব, অর্থাৎ অন্য অর্থরে মায়ার সেবাই করিব। সে কথা তো পাঁচ মার তাঁর ভাষ্য করছেন যে এডুকেশন অফ সো কল সাইন্টিস্ট ফিলোসফার পোয়েটস আর না এনগেজ ইন সার্ভিস অফ মায়া অ্যান্ড দি ওয়েলথ অফ দি রিচ ইজ অলসো এনগেজ ইন মায়া সার্ভিস। তেমন দি সার্ভিস অফ মায়া ক্রিয়েটস এ কেওটিক কন্ডিশন ইন দি ওয়ার্ল্ড। এথিপাই নানা উপদ্রব আজকাল হয়েছে, কাহিঁকি না ধন আউ জ্ঞান প্রকৃত ভগবানঙ্କ ସେବାରେ ବିନିଯୁକ୍ତ ନହି ମାୟାର ସେବାରେ ବିନିଯୁକ୍ତ ହେଇଥିବା ଯୋଗୁଁ ଏସବୁ ଉପଦ୍ରବ ଆଦି ସୃଷ୍ଟି ହେଇଛି। ସେଥିପାଇଁ ଏ ଉପଦେଶ ଦିଆଯାଉଛି।